ଗପ ଆକାଶକୁ ଚିହ୍ନୁ ଚିହ୍ନୁ ଝୁମ୍ପୁଡ଼ି ଘରଟେ ଚାଳ ମାଟିକୁ ଲାଗିଛି, ଘର ଭିତରକୁ ନଇ ନଇ ହିଁ ଯିବାକୁ ହେବ। ସଙ୍କିରି ଆଉ ତାର ଏଇ 13-14 ବର୍ଷର ପୁଅ ଆକାଶ ଏଇ 8ମ ଶ୍ରେଣୀରେ ପଢ଼ୁଛି। ମା ପୁଅ ତ ଦୁହେଁ ଏଇ ଘରେ ହିଁ ରୁହନ୍ତି। ସଙ୍କିରି ବାରଦୁଆର ବୁଲି ବୁଲି ୟା ଘର ତା ଘର ବାସନ ମାଜେ, ତା ଘର ରୋଷେଇ କରେ, ତା ବାଡ଼ିର ପତିରି ଓଳେ, ତା ଗୁହାଳୁ ଗୋବର କାଢ଼େ। ଏଇମିତି ଦୁଇ ପାଇଟି କରି ଯାହା କିଛି ଆଣେ, ମା ପୁଅ ଦୁଇ ଜଣ କଷ୍ଟେ ମଷ୍ଟେ ଚଳିଯାଆନ୍ତି। ଏତେ ସବୁ ଜଞ୍ଜାଳ ଭିତରେ ଆକାଶର ମଝିରେ ମଝିରେ ସେଇ ଏକା ପ୍ରଶ୍ନ ସଙ୍କିରିକୁ ବିଚଳିତ କରିଦିଏ। କହ ବୋଉ, ମୋ ବାପା କିଏ? ମୋତେ ସ୍କୁଲରେ ସବୁ ଚିଡ଼ଉଛନ୍ତି, କହୁଛନ୍ତି ମୁଁ ବାଷ୍ଟାର୍ଡ ବୋଲି। କହ କହ ବୋଉ, ମୋ ବାପା କିଏ? ସବୁଥର ପରି ଲୁହକୁ ଆଖିରେ ଲୁଚେଇ ଦେଇ ପୁଅକୁ କହେ ସଙ୍କିରି, ଦେଖ ଆକାଶକୁ ତୋ ବାପା ନିଶ୍ଚିତ ଦେଖାଦେବେ। କହି କାମକୁ ବାହାରି ଯାଏ ସଙ୍କିରି। ଆକାଶ ଏକଲୟରେ ଆକାଶକୁ ଚାହିଁ ଦେଖେ। ମେଘଖଣ୍ଡରେ ବାପାକୁ ଚିହ୍ନୁ ଚିହ୍ନୁ ରକେଟଟିଏ ଚକର କାଟି ମେଘଖଣ୍ଡକୁ ଭାଙ୍ଗି ଦିଏ। ମେଘଖଣ୍ଡ ସହ ବାପାକୁ ବି ଭାଙ୍ଗି ଦେଇ ଚାଲିଯାଏ। ଆକାଶ ବହି ବସ୍ତାନି କାନ୍ଧରେ ପକେଇ ସ୍କୁଲ ବାହାରିଯାଏ। ଖେଳ ଛୁଟି ହେଲେ ସ୍କୁଲ ପଛପାଖ ଖେଳ ପଡ଼ିଆରେ ଥିବା ଆତଗଛ ମୂଳେ ଯାଇ ବସେ। ପ୍ରାୟତଃ ସମସ୍ତେ ସ୍କୁଲକୁ ଟିଫିନ୍ ଆଣିଥାନ୍ତି ଏକା ଆକାଶକୁ ଛାଡ଼ି। ଘରୁ ଯାହା ଖୁଦ ଚାଉଳର ଭାତ ମୁଠେ, ଆମ୍ବୁଲ ପାଣି ଖାଇ ସ୍କୁଲ ଆସେ ଆକାଶ। ପୁଣି ଘରକୁ ଫେରି କ'ଣ ମୁଠେ ଖାଇଦେଇ ନିଘୋଡ଼ ନିଦରେ ଶୋଇଯାଏ ସଞ୍ଜମୁଣୁ। ଶୋଇକି ସ୍ୱପ୍ନ ଦେଖେ ବୋଉ ଘରେ ଲିପୁଛି। ଛୁଞ୍ଚୁତୁରାଟିଏ ବୋଉ ତା ପାନବଟାରେ ଚଢ଼ି ଚଢ଼ି କିତି କିତି ଖେଳୁ ଖେଳୁ ଚୂନ ଠେକିଟାକୁ ଗଡ଼େଇ ଦେଲା। ବୋଉ ପାଟି କରି କହିଲା, ହା ହା ହା, ସାରିଦେଲା ସାରିଦେଲା, ଇଏ ଭେଦାବାଡ଼ିଆ ଛୁଞ୍ଚୁତୁରାଟା ସବୁ ସାରିଦେଲା। ଆକାଶର ନିଦ ଭାଙ୍ଗିଗଲା। ସବୁଦିନ ପରି ଆକାଶ ଆତଗଛ ମୂଳରେ ସେଦିନ ବସିଥିଲା। ମିତା ଆସି କହିଲା, କି ବେ ଏଠି ବସିଛୁ, ଖାଇବୁନି କି? ନା ବେ ମିତା, ମୁଁ ଖାଇସାରିଲିଣି। ମିଛଟାରେ ସିନା କହିଦିଏ, ଏଣେ ପେଟରେ ଭୋକରେ ଆଉଟ ପାଉଟ ହେଉଥାଏ। ମିତା କହିଲା, ତୁ ମିଛ କହୁଛୁ ମୋତେ? ତୋ ପେଟ ପୁରା ଗୋଳିଯାଉଛି, ଖାଇଲୁ କେତେବେଳେ? ମୁଁ ରୁଟି ଆଳୁ ଭଜା ଆଣିଛି, ଆ ଦୁଇ ଜଣ ମିଶିକି ଖାଇଦେବା। ନା ବେ ମିତା, ମୋ ବୋଉ ଗାଳିଦେବ, ଜାଣିବ ଯଦି ମୁଁ ବ୍ରାହ୍ମଣ ଘର ପିଲା ହେଇ ପାଣଘର ଝିଅ ସାଥିରେ ଖାଉଛି, ମୋ ପିଠିରୁ ଛାଲ ଉତାରିଦେବୁ, ତୁ ଖାଇଦେ ଏକା। ଆ ବେ ଆକାଶ, ଆଜି ପରା ସାର୍ ସ୍କୁଲରେ ପଢ଼ାଉଥିଲେ, ଜାତି ଧର୍ମ ନିର୍ବିଶେଷରେ ମଣିଷ ସମାନ। ସ୍କୁଲ କାନ୍ଥରେ ବି ଲେଖାଯାଇନି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି। ଆହୁରି ଜାଣିଛୁ, ମୁଁ ସେଦିନ ସ୍କୁଲକୁ ଆସିବା ବାଟରେ କଲିକତାରୁ ଆସିଥିବା ନଖିଆ ବଡ଼ବା କହୁଥିଲା, କଲିକତାରେ ରାତି ନାହିଁ, ପୁରୀରେ ଜାତି ନାହିଁ। କହି ଜୋର ଜବରଦସ୍ତ ଆକାଶ ପାଟିରେ ନୁଳେ ରୁଟି ଚିମୁଟେ ଭଜା ନାଇଦେଲା। ଏହା ପରଠୁ ପ୍ରାୟ ସବୁବେଳେ ଆକାଶ ପାଇଁ ଟିଫିନ୍ ଧରି ଆସେ ମିତା। ଧୀରେ ଧୀରେ ଦୁଇ ଜଣଙ୍କ ଭିତରେ ନଈ ଆଉ ସାଗରଠୁ ବି ଅଧିକା ସ୍ୱପ୍ନ ଭର୍ତ୍ତି ହୋଇଗଲା। ମିତା ସବୁ କ୍ଲାସ୍ରେ ଥରେ ଅଧେ ଖୁଁ ଖୁଁ ହେଇ କାଶି କାଶି ଧୂଇଁ ସୁଇଁ ହୋଇପଡ଼େ। ମଝିରେ ମଝିରେ ତ ପୁରା ବେହୋସ ହୋଇଯାଏ। ବିଜୟ ସାର୍ ପାଣି ଛାଟି ଉଠାନ୍ତି। ମିତାକୁ ଘରେ ନେଇ ଛାଡ଼ିଦେବା ବେଳେ ମିତାର ବାପା କୁହନ୍ତି, ଏଇ ପିଲାବେଳୁ ଏକୁ ସାହସ ବେମାର ଲାଗି ରହିଛି, ବେଳେବେଳେ ଅଚାନକ ବାହାରି ପଡ଼ୁଛି। ଯାହା ହଉ, ଆପଣ ମୋ ଝିଅକୁ ସାଷ୍ଟାମ କଲେ, ମୁଁ ଆପଣଙ୍କ ପାଖରେ ରଣୀ ହେଇ ରହିବି। ବିଜୟ ମାଷ୍ଟରଙ୍କ ପାଖରେ ଯଦି ରଣୀ ହେଇ ରହିବାର ତାଲିକା କରାଯାଏ, କାଗଜ ନୁହେଁ, ହୃଦୟ ବି କମ୍ ପଡ଼ିପାରେ। ପଲେଇ ସାହିର କାଳିଆକୁ ଥରେ ଠାକୁର ହୋଇଥିଲା। ସିଏ ଯେମିତି 2-3 ଦିନ ସ୍କୁଲ ନ ଆସିଲା, ମାଷ୍ଟରେ ଯାଇକି କାଳିଆ ଘରେ ହାଜର। ଦାଣ୍ଡରେ ବାଟି ଖେଳୁଥିଲା କାଳିଆ, କାନ୍ଧରେ ଫିତା ଲଗା ପ୍ୟାଣ୍ଟଟାକୁ ଧରି ମାଷ୍ଟରଙ୍କୁ ଦେଖି ଘର କୋଣରେ ଥିବା ମସିଣାରେ ଗୋଡ଼େଇ ଗାଡ଼େଇ ଲୁଚି ପଡ଼ିଲା। କାଳିଆ ବୋଉ କହିଲା, ସାରେ ପୁଅଟାକୁ ଠାକୁର ହେଇଛି, ସ୍କୁଲକୁ ଗଲେ ଅନ୍ୟ ପିଲାଙ୍କୁ ଡିଆଁ ଡିଁ କରିବ ତ, ଏଇଟା ପରା ଡିଆଁ ରୋଗଟା, ସିଏ ବାହାରୁଥିଲା ଯେ ମୁଁ ତାକୁ ମନା କଲି ଯାଆନା ବୋଲି, କୁଆଡ଼େ ଗଲା, ଏଇଠି ତ ବାଟି କୋଡ଼ଉଥିଲା। ଏ କାଳିଆ, ତୁମ ସାର ଆଇଛନ୍ତି ଆ। ଏଥର କାଳିଆ ମସିଣା ଗଡ଼େଇ ଫିତା ନଗା ପ୍ୟାଣ୍ଟକୁ ଧରି ବାହାରି ଆସିଲା। ମାଷ୍ଟର ସେଇ ପିଣ୍ଡାରେ ବସି 2 ଦିନର ପାଠ ସ୍କୁଲରେ ଯାହା ପଢ଼ା ହେଇଥିଲା କାଳିଆକୁ ପଢ଼େଇ ଦେଇ ଆସିଲେ। ଲୋକଙ୍କ ଆଖିକୁ ବେଳେବେଳେ ବଡ଼ କଥା ଛୋଟ ଦେଖାଯାଏ, ଛୋଟ କଥାକୁ ବି ବଡ଼ କରିଦିଅନ୍ତି ସେମାନେ ସେମାନଙ୍କ ନଜରରେ। ସେଦିନ ବିଜ୍ଞାନ ମେଳା ଦେଖି ନରସିଂହପୁରରୁ ଚାଲି ଚାଲି ସମସ୍ତେ ଆସୁଥିଲେ, ସାର୍ ଆଉ ମ୍ୟାଡ଼ାମ୍ ପଛରେ, ପିଲାମାନେ ସବୁ ଆଗରେ। ଆକାଶର କାନ୍ଧରେ ମିତା ହାତ ପକାଇ ସପ୍ତାହର ହାଟ ପରି ବକ୍ ବକ୍ କରି ଚାଲିଥାଏ। ସେଦିନ ସ୍କୁଲରୁ ଫେରିବା ବାଟରେ ନଈ ପଠାରେ ଖଡ଼ାଟିଏ ନଈକୁ ଛାଟି ଦେଇ ବସିଥାନ୍ତି ମିତା ଆଉ ଆକାଶ। ମାଧବୁଢ଼ା ନଈକୁ ପାଣି ସାରିବାକୁ ଯାଇଥିଲା କି କ'ଣ, ଏ ଦୁଇ ଜଣଙ୍କୁ ଦେଖିଦେଇ ଗାଁରେ ଆସି କୁଆ ଜାଗାରେ ଛୁଆ ଉଡ଼େଇଦେଲା। ସେଦିନ ସଞ୍ଜରେ ଭାତ ମାନ୍ୟପାକୁ ଦେଖିବାକୁ ଆସିଥିଲେ ବୋଲି ତାଙ୍କର ବଳିଥିବା ମାଂସ ଅଣ୍ଡା ତରକାରୀ ଘରେ ଆଣି ଦେଇଯାଇଥିଲେ। ମନେ ମନେ ଭାବୁଥିଲା, ଇଏ ମାନ୍ୟପାଟା ଏତେ ଶୀଘ୍ର ବାହା ନ ହେଇଥିଲେ ହେଇଥାନ୍ତାନି, ଏମିତି ତାକୁ ମାସକୁ ଥରେ ଅଧେ ଦେଖିବାକୁ ଆସନ୍ତୁ ଲୋକେ ସବୁ। ସଙ୍କିରି ପୁଅକୁ କହିବ କହିବ ଭାବୁଥିଲା ଗାଁ ଲୋକଙ୍କ ପାଟିରୁ ଶୁଣିଥିବା କଥା, କିନ୍ତୁ କହିପାରିଲାନି, ମନରେ ଚାପି ଦେଇ ତା କାମରେ ଲାଗିଗଲା। ସେଦିନ ପରିଡ଼ା ଘର କାମ ସାରି ଫେରିବା ବାଟରେ ପଛରୁ ଦେଖିଲା ଆକାଶ ଆଉ ମିତା ମୁହଁରେ ଦୂରତା ବେଶୀ ନାହିଁ। ଆକାଶକୁ ପିଟି ପିଟି ଘରକୁ ନେଇ ଆସିଲା ସଙ୍କିରି। କାନ୍ଦି କାନ୍ଦି ଆକାଶ କହୁଥିଲା, ବୋଉ, ତା ଆଖିରେ ଧୂଳି ପଡ଼ି ଯାଇଥିଲା, ମୁଁ ଗଛରୁ ପିଜୁଳି ବି ଛୁଉଥିବା ବେଳେ। ସଙ୍କିରି ଆଉ ଶୁଣିବାର ନଥିଲା, କହିଲା, ଏଡ଼ିକି ବକଟେ ଛୁଆ, ଆଜୁମୁଣୁ ପ୍ରେମ କଲୁଣି, ଘର ବୁଡ଼ି ପାଣି ଆସି ଆଣ୍ଠିଏ ଟକାର ଲୁଚି ଲୁଚି ପ୍ରେମ ଚାଲିଛି। ଆକାଶ ଆଉ କାହା ପାଖରେ ଲୁହକୁ ଭାଗ କରିବାକୁ ଆଖିଟିଏ ପାଏନା। ସେଦିନ ସେ ଆଉ ସମ୍ଭାଳି ପାରିଲାନି, କହିଦେଲା, ବୋଉ, ଦୁଇ ଦିନ ହେଲା ନିଦ ଭାଙ୍ଗି ଯାଉଛି, ମୁଁ ଦେଖୁଛି ତୁ ମୋ ପାଖରେ ଶୋଇନାହୁଁ, ତୁ ଏତେ ରାତିରେ କୁଆଡ଼େ ଯାଉଛୁ କହ, ନହେଲେ ମୁଁ ଘର ଛାଡ଼ିକି ପଳାଇବି, ମୋ ବାପା କିଏ କହ। ପୁଅର ଏ ପ୍ରଶ୍ନ ନୂଆ ତ ନୁହେଁ, ତଥାପି ଆଜି କାହିଁକି ଉତ୍ତରଟା ପବନ ଭଳି ଉଡ଼ିଯାଉଛି। ଆକାଶ ପାଖରେ ପହଞ୍ଚିଲା କି ନାହିଁ ସଙ୍କିରି ଜାଣିନି। କିଛିଦିନ ଭିତରେ ମିତାର ଠିକ୍ ଏତକ ବେଳେ ସାହସ ବେମାର ବାହାରି ପଡ଼ିଲା। ସେ ଆକାଶକୁ ଚାହିଁ ଚାହିଁ ଆକାଶକୁ ଝୁରି ଝୁରି ବିଛଣା ଧରିଗଲା। ମିତା ଆକାଶକୁ ଛାଡ଼ି ଆଉ ଗୋଟେ ଆକାଶ ପାଖକୁ ଚାଲିଗଲା। ଗାଁ ଲୋକଙ୍କ ଟାହିଟା ପରା ଶୁଣି ଆଉ ରହିପାରିଲାନି ସଙ୍କିରି, ଶେଷରେ ବଗୁରୀ ଗଛରେ ଦୌଡ଼ି ଦେଇ ଜୀବନ ହାରିଦେଲା। ତଥାପି ଏ ଗାଁ ଲୋକଙ୍କୁ କହିବା ବନ୍ଦ ହେଲାନି। ଆକାଶ ବହୁ ମୁହଁରେ ମୁଖାଗ୍ନି ଦେଇ ବସିଥାଏ ସେଇ ଜୁଇ ପାଖରେ। ଲୋକେ କୁହାକୁହି ହେଉଥିଲେ, କେମିତି ବସିଥାନ୍ତା କହୁନ, ଭାଇ ଯଦି ଭଉଣୀକୁ ଭଲ ପାଇ ବସିବ କେଉଁ ମାଆଟା ସହିବ, ବାହା ହେଇ ଆସିବା ଦୁଇ ମାସକେ ଯାଇଛି, ସପନିଟା ଏଯାଏ ଘରକୁ ଫେରିଲାନି, କିଏ ଜଣେ କହିଲା ସିଏ ଆଉ କେଉଁ ବଞ୍ଚିଥିବ କି, ବାର ବର୍ଷ ପରେ ସ୍ତ୍ରୀ ବିଧବା ହେଇଯିବା କଥା, ଇଏ ସଙ୍କିରି କେଉଁ ଶୁଣିବା ଲୋକ, ଗାଁ ଲୋକଙ୍କ କଥା କେଉଁ ଶୁଣିଲା ଯେ, ସପନି ତା ସାଙ୍ଗ କାଠିଆ ସାଙ୍ଗରେ ବଜାର ଯା ମେଳାକୁ ଯା ସାରା ଜୀବନ ନଟର ପଟର ହେଲା, ରାତି ହେଲେ ପିଲାଟାକୁ ଦେଖୁନ ଘରେ ଏକା ଛାଡ଼ି ଦେଇ କାଠିଆ ପାଖକୁ ଶୋଇବାକୁ ଚାଲିଯାଏ। ଆକାଶ ସେମିତି ନୀରବରେ ବସି କାନ୍ଦୁଥାଏ, ଜୁଇରୁ ଧୂଆଁ ଯାଇ ଆକାଶରେ ମେଘଖଣ୍ଡ ତିଆରି କଲାଣି। ଆକାଶ ସେଥର ଉପରକୁ ଚାହିଁଲା, ମେଘଖଣ୍ଡରେ ତା ବାପା ବୋଉ ଆଉ ମିତାକୁ ଚିହ୍ନୁ ଚିହ୍ନୁ ମେଘଖଣ୍ଡ ଧୀରେ ଧୀରେ ମିଳେଇ ଯାଉଥିଲା।